ସୁଦାମ ଲକ୍ଷେ 44,000 ଗ୍ରନ୍ଥ ଲେଖି ସାରିଲା ପରେ ତାଙ୍କ ମନରେ ଶାନ୍ତି ଜାଣେ ଶୂନ ମହାଶୂନକୁ ଇଚ୍ଛା କରି ଶୂନ୍ୟ ସଂଖ୍ୟା ଲେଖିବା ପାଇଁ ଜଗନ୍ନାଥଙ୍କ ପାଖରେ ଗ୍ରହଣ କଲେ। ସେଇ ଶୂନ ସଂଖ୍ୟାର ତାଙ୍କର ଜନ୍ମ ବିଷୟ ଅଳ୍ପ କିଛି ଭଜନ ମାଧ୍ୟମରେ ବୋଲୁଛି। ଖିଲା ପବନେ ମିଶିଲା ନିରାକାରେ ହେଲା କୂଳ କୂଳରୁ ଯେ ଶୂନ୍ୟ ସୁନାରୁ ପରମ ଅଣାଙ୍କାର ହେଲା ମୂଳ ନିମନ୍ତେ ଯେ କାୟା ଗତି ସମ୍ଭୂତ ନାମ ସେ ହୋଇଲା ଜାତ ତୁଳ ଭାଙ୍ଗି ଗଲେ ତଠୁରେ ମିଶିବ ରହିଥିବ ଅନାଗତ ଲଭ ତୁ ବାଳକ କିଛି ତୁ କାଳକ ମନର କଳ୍ପଣା ପାଳ କାଲି ପ୍ରଭାତରେ ପହଣ ଧୂପରେ କରୁଣ ପଚକୁ ହୋଇବ ଯେ ସୁତ ତତେ ଯେ ପ୍ରାପ୍ତ ମୋତେ ଯେ ଆଜ୍ଞା ହୋଇଲା ସ୍ୱପ୍ନ ସେ ଦିନ ସେହି ଅଙ୍ଗଜନି ଖୁଣ୍ଟିଆ ବେଗେ ଧାଇଲା ରଣ ଧୂପରେ ବାରୁଣ ପଛରେ ଲୋକ ଗହଳ ହୋଇଛି ଦିବ୍ୟ କରେ ବର କହିଛି ପୁମର ପ୍ରଭୁଙ୍କ ଆଗେ ଖେଳୁଛି ଦେଖନ୍ତେ ବାଳକ ଗପ ହୋଇଗଲା ଆଜ୍ଞା ହୋଇଥିଲା ଯାହା ଶ୍ରୀକୃଷ୍ଣ ନିର୍ବାଣ ପଦ ଯେ ଅଭାଣ କରିବ ତାହା ଖୁଣ୍ଟିଆ ଦିନ ବନ୍ଧୁ ନାମ ବଳିଣ ପଦା ବଳିଣ ନାରୀ ପ୍ରଭୁ ଆଜାଘେନି ପ୍ରବେଶ ହୋଇ ଗର୍ଭେଣ ମୋହି ତାରୀ ପୁରାତନ ଅତ୍ୟନ୍ତ ବୟସ ଓଜଲିନତା ନାମ ଗର୍ଭେ ଉପଗତ ବିନ୍ଦୁରେ ସଂଯୁକ୍ତ କଲେ ନେଇ ଭଗବାନ ଥ୍ୟାଙ୍କ ୟୁ। दशमास दश जीव संकरे शुक्ल माघ एता बसी जनम लभन्ते पीताम्र देखन्ते कपुषित दोष दोषी ঘাত মর সেই ভগিনী ত্রিপুরা গ্রামর বাস মাতা পিতা মর দিন বন্ধু থাকি রহিণত হর স